ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, କେନ୍ଦ୍ର ସରକାର ଗତ 10 ବର୍ଷ ମଧ୍ୟରେ ମେଡିକାଲ ସିଟ୍ ସଂଖ୍ୟା 1,10,000କୁ ବୃଦ୍ଧି କରିଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ ପ୍ରତ୍ୟେକ ସବ୍ଡିଭିଜନରେ 58ଟି ସ୍ଥଳଭଣ୍ଡାର ପ୍ରତିଷ୍ଠା ହେବ, ବିଧାନସଭାରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ। କେରଳ ଭୂସ୍କଳନ ଘଟଣା ପରେ ନିଖୋଜ ଦୁଇ ଓଡ଼ିଆ ଡାକ୍ତରଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ଚକ୍ର ନାରାୟଣ ଏକାଦଶୀ ନୀତି। ଏବଂ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି, ଘଡ଼ଘଡ଼ି ସହ ବର୍ଷା ହେବା ନେଇ 15ଟି ଜିଲ୍ଲାକୁ ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଅମଳରେ ଗତ 10 ବର୍ଷ ମଧ୍ୟରେ ମେଡିକାଲ ସିଟ୍ ସଂଖ୍ୟା 1,10,000କୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଜ୍ୟସଭାରେ କହିଛନ୍ତି। ସେ କହିଛନ୍ତି ଦେଶରେ ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ଦ୍ୱାରା ପରିଚାଳିତ ପ୍ରାୟ 250ଟି ପରୀକ୍ଷାରେ 5 କୋଟିରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଦିଲ୍ଲୀ କୋଚିଂ ସେଣ୍ଟରରେ ହୋଇଥିବା ଦୁର୍ଘଟଣା ସମ୍ପର୍କରେ ଉତ୍ତର ଦେଇ ଶ୍ରୀ ପ୍ରଧାନ କହିଛନ୍ତି ସରକାର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟରେ ପ୍ରତ୍ୟେକ ସବ୍ଡିଭିଜନରେ ମୋଟ 58ଟି ଶୀତଳଭଣ୍ଡାର ପ୍ରତିଷ୍ଠା କରାଯିବ ବୋଲି ବିଧାନସଭାରେ କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ସେ କହିଛନ୍ତି ଏହି ଶୀତଳଭଣ୍ଡାରଗୁଡ଼ିକ ପିପି ମୋଡ୍ରେ ତିଆରି ହେବ, ଚାଷୀମାନେ ସେମାନଙ୍କ ଉତ୍ପାଦକୁ ଏଥିରେ ରଖିପାରିବେ। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆହୁରି ଅଧିକ ଶୀତଳଭଣ୍ଡାର ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଚାଷୀମାନଙ୍କର ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଚୂଡ଼ାନ୍ତ ରିପୋର୍ଟ ମିଳିବା ପରେ କ୍ଷତିପୂରଣ ପ୍ରଦାନ ନେଇ ପଦକ୍ଷେପ ନିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ସେ କହିଛନ୍ତି ଏ ସମ୍ପର୍କରେ ରାଜସ୍ୱ ନିରୀକ୍ଷକମାନଙ୍କଠାରୁ ଜିଲ୍ଲାପାଳମାନେ ରିପୋର୍ଟ ମାଗିଛନ୍ତି। ବିଧାନସଭାରେ ଆଜି ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ପୂର୍ବ ସରକାରଙ୍କ ସମୟରେ 11,432 କ୍ଷୁଦ୍ରଶିଳ୍ପ ବନ୍ଦ ହୋଇଛି ବୋଲି ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଧାନସଭାରେ କହିଛନ୍ତି। ବିଧାୟକ ଚକ୍ରମଣି କଅଁରଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି କରୋନା ସମୟରେ 3,207 କ୍ଷୁଦ୍ରଶିଳ୍ପ ବନ୍ଦ ହୋଇଛି। ସେହିଭଳି ବାଲେଶ୍ୱରରେ ସର୍ବାଧିକ 576, ଗଞ୍ଜାମରେ 484 ଏବଂ ସମ୍ଭଲପୁରରେ 321 କ୍ଷୁଦ୍ରଶିଳ୍ପ ବନ୍ଦ ହୋଇଛି। ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ରାସନକାର୍ଡ ହିତାଧିକାରୀ ଘରେ ବସି ଚାଉଳ ପାଇପାରିବେ। ଯେଉଁମାନେ ପଞ୍ଚାୟତ ଅଫିସ୍ ଆସିପାରୁ ନାହାନ୍ତି ସେମାନଙ୍କୁ ଘରେ ଚାଉଳ ପହଞ୍ଚିବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି। ସେହିଭଳି ବାର୍ଦ୍ଧକ୍ୟ କାରଣରୁ ଯେଉଁମାନଙ୍କ ଟିପଚିହ୍ନ କାମ କରୁନାହିଁ ସେମାନଙ୍କ ପାଇଁ ସରକାର ସ୍ୱତନ୍ତ୍ର ଆପ୍ ଆଣିବେ ବୋଲି ମନ୍ତ୍ରୀ କହିଛନ୍ତି। ରେଳ ନିରାପତ୍ତାକୁ ଅଧିକ ସଶକ୍ତ କରିବା ସହିତ ଟ୍ରେନ୍ର ଗତିବୃଦ୍ଧି ଦିଗରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅଧୀନସ୍ଥ ଭଦ୍ରକ ପଲାସା ଏବଂ ଖୋର୍ଦ୍ଧା ରୋଡ୍ ପୁରୀ ରେଳ ସେକ୍ସନ୍ରେ ଟ୍ରାକ୍ ନିରାପତ୍ତା ଜନିତ ରେଳ ଧାରଣା କଡ଼ରେ ବାଡ଼ ଦେବା ଲାଗି ମନ୍ତ୍ରଣାଳୟ ନିଷ୍ପଭି ନେଇଛି। ଏଥିଲାଗି ଟ୍ରାକ୍ ନିକଟରେ ନିଜ ସୀମା ମଧ୍ୟରେ ପ୍ରାଚୀର ନିର୍ମାଣ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ପ୍ରାୟ 275 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାଦ୍ୱାରା ଟ୍ରାକ୍ ନିକଟରେ ବିଚରଣ କରୁଥିବା ଗୃହପାଳିତ ପଶୁ ରେଳ ଲାଇନ୍ରେ ପ୍ରବେଶ କରିପାରିବେ ନାହିଁ। ନିକଟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ଏ ସମ୍ପର୍କରେ ସୂଚନା ଦେଇ କହିଥିଲେ ବନ୍ଦେ ଭାରତ ଟ୍ରେନ୍ର ଚଳାଚଳକୁ ସୁଗମ କରିବା ସହିତ 130 କିଲୋମିଟର ବା ଏହାଠାରୁ ଅଧିକ ବେଗରେ ନିରାପଦରେ ଟ୍ରେନ୍ ଚଳାଚଳ କରିବା ଲାଗି ନିରାପତ୍ତା ଜନିତ ବାଡ଼ ଦେବା କାର୍ଯ୍ୟ ଆରମ୍ଭ କରାଯିବ। କେରଳ ଭୂସ୍କଳନ ଘଟଣାରେ ନିଖୋଜ ଥିବା ଦୁଇ ଜଣ ଓଡ଼ିଆ ଡାକ୍ତରଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ମିଳିଥିବା ସୂଚନା ମିଳିଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ମୃତଦେହର ଚିହ୍ନଟ ପାଇଁ ଓଡ଼ିଶାରୁ ଦୁଇ ଜଣ ଅଧିକାରୀଙ୍କୁ କେରଳ ପଠାଯାଇଛି। ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ ମିଳିଥିବା ଜଣାପଡ଼ିଛି। ଏହା ପୂର୍ବରୁ ମନ୍ତ୍ରୀ ଶ୍ରୀ ପୂଜାରୀ ଦୁଇ ଓଡ଼ିଆଙ୍କ ଉଦ୍ଧାର ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସହିତ ଆଲୋଚନା କରିଥିଲେ। ଏହାସହ ସେମାନଙ୍କ ପରିବାରବର୍ଗଙ୍କ ସହ ଯୋଗାଯୋଗରେ ଥିବା ମନ୍ତ୍ରୀ ଜଣାଇଥିଲେ। ସୂଚନା ଅନୁସାରେ କଟକ ଚୌଦ୍ୱାର ଅଞ୍ଚଳର ଡାକ୍ତର ସ୍ୱାଧୀନ ପଣ୍ଡା ଏବଂ ଡାକ୍ତର ବିଷ୍ଣୁପ୍ରସାଦ ଚିନାରା କେରଳ ଛୁଟି କଟାଇବା ପାଇଁ ଯାଇଥିଲେ। ଏହି ସମୟରେ ଭୂସ୍କଳନ ହୋଇଥିଲା। ସହରାଞ୍ଚଳ ବନ୍ୟା ରୋକିବା ଲାଗି ରାଜ୍ୟ ସରକାର ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛନ୍ତି। ନଗର ଉନ୍ନୟନ ବିଭାଗ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ବର୍ଷା ସମୟରେ ନାଳନର୍ଦ୍ଦମା ଜଳ ନିଷ୍କାସନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ସହରରେ ଥିବା ନାଳଗୁଡ଼ିକରେ ବାରିକେଡ୍ କରିବା ସହିତ ମୁକୁଳା ଡ୍ରେନ୍ ଉପରେ ସ୍ଲାବ ପକାଇବା, ଖୋଲା ଡ୍ରେନ୍ ସ୍ଲାବରେ ଯେପରି ଦୁର୍ଘଟଣା ନ ଘଟେ ସେଥିପ୍ରତି ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଡ୍ରେନ୍ ପାଣିକୁ ଅବରୋଧ କରୁଥିବା ଜବରଦଖଲକୁ ତୁରନ୍ତ ହଟେଇବା ସହ ସମ୍ଭେଦନଶୀଳ ଜାଗା ଚିହ୍ନଟ କରି ଜଳ ନିଷ୍କାସନ ପାଇଁ ପମ୍ପ ସେଟ୍ ମହଜୁଦ ରଖିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ରାଜ୍ୟରେ 4 ସ୍ଥାନରେ ଷ୍ଟ୍ରିଟ୍ ଫୁଡ୍ ହବ୍ ପ୍ରତିଷ୍ଠା ହେବ। ଏଥିପାଇଁ ଜାଗା ଚିହ୍ନଟ ହେବା ସହ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ଖାଦ୍ୟ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଦେଶର ଖାଦ୍ୟ ଇକୋସିଷ୍ଟମକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ସୂଚନା ଅନୁସାରେ କଟକ ବାରବାଟୀ ଷ୍ଟାଡିୟମ୍ ନିକଟରେ ହେବାକୁ ଥିବା ଷ୍ଟ୍ରିଟ୍ ଫୁଡ୍ ହବ୍ ପାଇଁ 3,86,42,000 ଟଙ୍କା ଖର୍ଚ୍ଚ ହେବ। ସେହିଭଳି ଭୁବନେଶ୍ୱରର ନାଲ୍କୋ ଛକ ଏବଂ ଶୈଳଶ୍ରୀ ବିହାରରେ ଫୁଡ୍ ହବ୍ କରାଯିବ। ଏହିସବୁ ସ୍ଥାନରେ ବିଶୁଦ୍ଧ ପାନୀୟ ଜଳ, ଶୌଚାଳୟ, ତରଳ ଓ କଠିନ ବର୍ଜ୍ୟବସ୍ତୁ ନିଷ୍କାସନ ଆଦିର ବ୍ୟବସ୍ଥା ରହିବ। କେନ୍ଦ୍ରୀୟ ଲୋକସେବା ଆୟୋଗ ଇପିଏସ୍ସିର ସଦସ୍ୟ ତଥା ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ପ୍ରୀତି ସୁଦନଙ୍କୁ ୟୁପିଏସ୍ସିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। 1983 ବ୍ୟାଚ୍ ଆଇଏଏସ୍ ଅଧିକାରୀ ଶ୍ରୀମତୀ ସୁଦନଙ୍କର ପ୍ରଶାସନିକ କ୍ଷେତ୍ରରେ ଦୀର୍ଘ 37 ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ସେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟରେ ବିଭିନ୍ନ ଦାୟିତ୍ୱରେ ରହି ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରଠାରେ ଜିଲ୍ଲା ଶିକ୍ଷା ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଜିଲ୍ଲାପାଳ ବ୍ଲକ୍ ଶିକ୍ଷା ଅଧିକାରୀମାନଙ୍କୁ ନିୟମିତ ସ୍କୁଲ୍ ପରିଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି। ବିଦ୍ୟାଳୟଗୁଡ଼ିକରେ ମୁଖ୍ୟତଃ ମଧ୍ୟାହ୍ନ ଭୋଜନ, ଶୌଚାଳୟଗୁଡ଼ିକର ସ୍ଥିତି, ଭିଭିଭୂମି ଆଦିର ତଦାରଖ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି କସ୍ତୁରୀବା ଗାନ୍ଧୀ ଆବାସିକ ବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ମଧ୍ୟ ଜିଲ୍ଲାପାଳ କହିଛନ୍ତି। ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରଧାନମନ୍ତ୍ରୀ ଅନୁସୂଚିତ ଜାତି ଅଭ୍ୟୁଦୟ ଯୋଜନା ପିଏମ୍ ଅଜୟ, ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀଙ୍କ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଛାତ୍ରଛାତ୍ରୀଙ୍କ ପାଇଁ 47 ଛାତ୍ରାବାସ ରହିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର 2 ଗେଟ୍ରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଛି। ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁସାରେ ବନ୍ଧରୁ ପ୍ରତି ସେକେଣ୍ଡରେ 98 କ୍ୟୁବିକ୍ ସେଟ୍ ଜଳ ନିଷ୍କାସିତ ହେଉଛି। ବନ୍ଧରେ 263.44 ମିଟର ଜଳରାଶି ରହିଛି। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 2024 ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଅଧିକ ସୂଚନା ପାଇଁ ବିଭିନ୍ନ ଜିଲ୍ଲାର ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ବିଦ୍ୟାଳୟଗୁଡ଼ିକର ପ୍ରଧାନ ଶିକ୍ଷକଙ୍କ ସହ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଯୋଗାଯୋଗ କରିପାରିବେ। ପୁରୀ ଶ୍ରୀମନ୍ଦିରରେ ଆଜି ଚକ୍ରବୁଲା ବା ଚକ୍ର ନାରାୟଣ ଏକାଦଶୀ ନୀତି ଅନୁଷ୍ଠିତ ହେଉଛି। ମଧ୍ୟାହ୍ନ ଧୂପ ଶେଷ ହେବା ପରେ ମଇଲମ ହୋଇ ଶ୍ରୀଜୀଉମାନଙ୍କୁ ଖଣ୍ଡୁଆ ପାଟ ପିନ୍ଧାଇ ଆଳତୀ ଓ ସର୍ବାଙ୍ଗ ଆରମ୍ଭ କରାଯିବ। ଏହାପରେ ଦକ୍ଷିଣ ଘରୁ ମହାଜନ ସେବକମାନେ ମଦନମୋହନଙ୍କୁ ସିଂହାସନକୁ ଆଣିବେ। ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇବା ପରେ ମଦନମୋହନ ଏକାଦଶୀ ବେଢ଼ା ପରିକ୍ରମା କରିବେ। ଏହାପରେ ସୁନାବେଶରେ ମହାପ୍ରଭୁଙ୍କ ହାତରେ ସୁସଜିତ ସୁନାର ଚକ୍ର ଅର୍ଥାତ୍ ଚକ୍ର ନାରାୟଣଙ୍କୁ ସିଂହାସନ ନିକଟକୁ ନିଆଯିବ। ଆଜ୍ଞାମାଳ ପ୍ରାପ୍ତ ହେବା ପରେ ବିମାନ ବଡ଼ୁ ସେବକମାନଙ୍କ ଦ୍ୱାରା ବିମାନରେ ବିଜେ ହୋଇ ନଗର ପରିକ୍ରମା କରିବେ। ବର୍ଷରେ ଥରେ ମାତ୍ର ସୁବର୍ଣ୍ଣ ଚକ୍ର ଶ୍ରୀମନ୍ଦିର ବାହାରକୁ ଏକାକୀ ବିଜେ କରିଥାନ୍ତି। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 3 ପର୍ଯ୍ୟନ୍ତ ଏହିଭଳି ସ୍ଥିତି ଜାରି ରହିବ। ଆସନ୍ତା 24 ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 15 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ସ୍ଥିତି ଜାରି ରହିଛି। ଗତ ଜୁନ୍ ପହିଲାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ 490.5 ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି। ଏହା ସ୍ୱାଭାବିକ ବର୍ଷାଠାରୁ 11% କମ୍ ରହିଛି। ଏହି ସମୟ ମଧ୍ୟରେ 12 ଜିଲ୍ଲାରେ କମ୍ ବୃଷ୍ଟିପାତ ହୋଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, କେନ୍ଦ୍ର ସରକାର ଗତ 10 ମଧ୍ୟରେ ମେଡିକାଲ ସିଟ୍ ସଂଖ୍ୟା 1,10,000କୁ ବୃଦ୍ଧି କରିଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟର ପ୍ରତ୍ୟେକ ସବ୍ଡିଭିଜନରେ 58 ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବ, ବିଧାନସଭାରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ। କେରଳ ଭୂସ୍କଳନ ଘଟଣା ପରେ ନିଖୋଜ ଦୁଇ ଓଡ଼ିଆ ଡାକ୍ତରଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ଚକ୍ର ନାରାୟଣ ଏକାଦଶୀ ନୀତି ଏବଂ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି। ଘଡ଼ଘଡ଼ି ସହ ବର୍ଷା ହେବା ନେଇ 15 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।